ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଏବେ 18 ତାରିଖ ଦିନ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ମୂଲ ହେବା। ଅଧିବେଶନ ଆଗୁନୁ ବାଚସ୍ପତି ସୁରମା ପାଢ଼ୀ ଆଜି ସର୍ବଦଳୀୟ ବୈଠକ ଡାକିଛନ୍। ବିଧାନସଭା ମୌସୁମୀ ଅଧିବେଶନ ଶୃଙ୍ଖଳିତ ଭାବେ ପରିଚାଳନା କରବାର୍କେ ନେଇକରି ବାଚସ୍ପତି ସବୁ ଦଳର ପ୍ରତିନିଧିମାନଙ୍କ ସାଙ୍ଗେ ବୈଠକ ଥି ଆଲୋଚନା କରବେ। ସୂଚନା ଅନୁସାରେ ଏବେ 18 ତାରିଖ ମୂଲ ହେବାର୍କେ ଥିବା ଅଧିବେଶନ 25 ତାରିଖ ସରବା, ଆଉ ଇଥି 7ଟା କାର୍ଯ୍ୟ ଦିବସ ରହିଛି। ମହିଳା ଓ ଶିଶୁ ବିକାଶ ବିଭାଗ ଆଉ ପଞ୍ଚାୟତିରାଜ ବିଭାଗ ତରଫରୁ ମିଳିତ ଭାବେ ଆଜି ସାରା ରାଜ୍ୟ ନୂଆକରି ତିଆରି ହୋଇଥିବା 913ଟା ଅଙ୍ଗନୱାଡ଼ି କେନ୍ଦ୍ରର ଆଭାସୀ ଜରିଏ ଉଦ୍ଘାଟନ କରାଯିବା। ଭୁବନେଶ୍ୱର ମହିଳା ଆଉ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷନ ହେବାର୍କେ ଥିବା ଖାସ୍ କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କର ଶୁଭାରମ୍ଭ କରିବେ। ଦେଶ ଆଉ ରାଜ୍ୟ ମହିଳା ଆଉ ଟୁକେଲ ଛୁଆମାନଙ୍କର ସ୍ୱାସ୍ଥ୍ୟକେ ନଜରଥି ରଖିକରି କେନ୍ଦ୍ର ସରକାର ସାରା ଦେଶରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମ କରବାର୍କେ ଯାଉଛନ୍। ଆଇବାକେଲ ହେବାର୍କେ ଥିବା ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଧର୍ ଜିଲ୍ଲାନୁ ଶୁଭାରମ୍ଭ କରିବେ। ଏହି ଅଭିଯାନ 2 ତାରିଖ ତକ୍ ଚାଲ୍ବା। ସେନ୍ତା ରାଜ୍ୟ ସବୁ ବୟସର ମହିଳା ଓ ଟୁକେଲ ଛୁଆମାନଙ୍କ ଲାଗି ସ୍ୱାସ୍ଥ୍ୟ ପରୀକ୍ଷା, ପୁଷ୍ଟିସାର, ସୁସ୍ଥତା ଉପରେ ଜହ ଧ୍ୟାନ ଦିଆଯିବା ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏଥିଲାଗି ଆଇବାକାଲ ଭୁବନେଶ୍ୱର ୟୁନିଟ୍ 3 ଇଡ଼କୋ ପ୍ରଦର୍ଶନୀ ପଡ଼ିଆଠାରେ ଖାସ୍ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାଲିଙ୍କ ସହିତ ଅଲଗା ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆଇବାକାଲ ରାଜ୍ୟ ବଡ଼ ବୃକ୍ଷରୋପଣ ଅଭିଯାନ କରାଯିବା। ଜଙ୍ଗଲ ଆଉ ପରିବେଶ ବିଭାଗ ତରଫରୁ ହେବାର୍କେ ଥିବା ଏହି କାର୍ଯ୍ୟକ୍ରମର ତୟାରୀ ବାବଦେ ଗଲାକାଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମୀକ୍ଷା କରିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ହୋଇଥିବା ବୈଠକଟି ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଭାସୀ ଜରିଏ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ। ସେବା ଆଉ ସୁଶାସନ ଆର୍ ଜନସେବା ଆଉ ସୁଶାସନ ମନ୍ତ୍ରଟି ପରିଚାଳିତ ହୋଇକରି କେନ୍ଦ୍ର ସରକାର ସାଧାରଣ ଲୋକଙ୍କ କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସରକାର ପରିବର୍ତ୍ତନ ଆଉ ପ୍ରଗତିର ଶାସନ ବ୍ୟବସ୍ଥା ଆନ୍ବାର୍ ଲାଗି ସବୁବେଳେ ଚେଷ୍ଟା କରୁଛନ୍। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ଲାଗି ଭାରତ ଆଜି ସାରା ପୃଥିବୀନ ଆଗଧାଡ଼ିର ଅକ୍ଷୟ ଶକ୍ତି ଉତ୍ପାଦନକାରୀ ଦେଶମାନଙ୍କ ଭିତରେ ନିଜର ସ୍ଥିତିକେ ବରକସ କରିପାରିଛି। ଗଲା 10 ବର୍ଷ ଭିତରେ ଭାରତର ଶକ୍ତି ଯାତ୍ରାଥି ବଡ଼ ପରିବର୍ତ୍ତନ ଆସିଛି। March 2014 June 2025 ଭିତରେ ଦେଶର ଅକ୍ଷୟ ଶକ୍ତିର କ୍ଷମତା ପାଖାପାଖି 3 ଗୁଣା ବଢ଼ିକରି 226.8 GW ପହଞ୍ଚିଛି। ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନକେ ନେଇକରି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ବାବଦେ ଗଲାକାଲି ଭୁବନେଶ୍ୱରଠାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟନ ସ୍ୱୀକୃତିପ୍ରାପ୍ତ ସବୁ ରାଜନୈତିକ ଦଳର ଗୋଟିଏ ବୈଠକ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ବୈଠକଟି ରାଜନୈତିକ ଦଳମାନେ ଜଲ୍ଦି ବୁଥ୍ ସ୍ତରର ଏଜେଣ୍ଟ ନିଯୁକ୍ତ କରିକରି ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟାକେ ତଲ ସ୍ତନ ଅତ୍କା କ୍ରିୟାଶୀଲ କରବାର ଉପରେ ଜୋର୍ ଦେଇଥିଲେ। ବୈଠକଟି ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକାର ଗୋଟିଏ ନକଲ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଦିଆଯାଇଥିଲା। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କୁ ଭୋଗ ଲଗାବାର୍ ଲାଗି ବରଗଡ଼ ଜିଲ୍ଲା ପଦମପୁରନୁ ଖାସ୍ ଚାଉଲ୍ ଆସ୍ବା। ଖାସ୍ ଜୈବିକ ପଦ୍ଧତିଥି ଚାଷ କରାଯାଉଥିବା ଏହି ଚାଉଲ୍ ଆଇବା ଜାନୁଆରୀ ମାସ ମନ୍ଦିରକେ ଆସ୍ବା। ଏଥିଲାଗି ଗଲାକାଲି ପଦମପୁର ଅଞ୍ଚଳର ଚାଷୀମାନେ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟକେ ଆସିକରି ସଭାପତିଙ୍କ ସାଙ୍ଗେ ଆଲୋଚନା କରିଛନ୍। ବୌଦ୍ଧ ଜିଲ୍ଲା ଟୁଟୁସିଙ୍ଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟନ ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଥମିକ ସାହାଜ ଦିବସ ହୋଇଯାଇଛି। ଏ କାର୍ଯ୍ୟକ୍ରମଟି ଜିଲ୍ଲା ରେଡ୍କ୍ରସର ମୁଖ୍ୟ ପ୍ରଶିକ୍ଷକ ଯୋଗ ଦେଇକରି ଛାତ୍ରଛାତ୍ରୀମାନଙ୍କୁ ରେଡ୍କ୍ରସର ଭୂମିକା ଆଉ ପ୍ରାଥମିକ ଚିକିତ୍ସାର ସାହାଜ ବାବଦେ ବୁଝିଥିଲେ। ଦେଶେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫରୁ 10 ଆଉ 12 ଶ୍ରେଣୀ ପରୀକ୍ଷାର୍ଥୀମାନଙ୍କ ଲାଗି ରହିଥିବା କେତେଟା ଦ୍ୱନ୍ଦ୍ୱକେ ଦୂର କରାଯାଇଛି। ବୋର୍ଡ ପରୀକ୍ଷା ଦେବା ଲାଗି ଛାତ୍ରଛାତ୍ରୀମାନଙ୍କର ସବୁନୁ କମ୍ ଉପସ୍ଥିତି ହାର 75% ଧାରିଜ କରାଯାଇଛି। ଇଟା କମ୍ ରହିଲେ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କରାଯାଇ ନାଇପାରେ ଆଉ ଫଲାଫଲ ବି ଘୋଷଣା କରାଯାଇ ନାଇପାରେ। 10 ଶ୍ରେଣୀଥି 2ଟା ଆଉ 12 ଶ୍ରେଣୀଥି 1ଟି ଅତିରିକ୍ତ ବିଷୟ ଦିଆଯିବା। ସିବିଏସ୍ଇନୁ ବିଦ୍ୟାଳୟ ଅନୁମତି ନାଇଁ ପାଇଥିଲେ ଛାତ୍ରଛାତ୍ରୀମାନଙ୍କୁ ଅତିରିକ୍ତ ବିଷୟ ନାଇଁ ମିଳିପାରେ ବୋଲି କୁହାଯାଇଛି। 10 ଆଉ 12 ପରୀକ୍ଷା ଲାଗି ସିବିଏସ୍ଇ ତରଫରୁ ଜାରି ହୋଇଥିବା ନୋଟିସ୍ ବୋର୍ଡ ପରୀକ୍ଷା ଦେବାର ଲାଗି ଛାତ୍ରଛାତ୍ରୀମାନଙ୍କୁ 2 ବର୍ଷ ପଢ଼ବାର ବାଧ୍ୟତାମୂଳକ କରାଯାଇଛି। ବଙ୍ଗୋପସାଗରନ ଆଇବା 19 ତାରିଖ ତକ୍ ଆଉ ଗୋଟିଏ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଘୂର୍ଣ୍ଣିବଳୟର ପ୍ରଭାବଥି ସାରା ରାଜ୍ୟ ବର୍ଷା ଲାଗି ରହିବା। ଏବେ 24 ଘଣ୍ଟା ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼ ସହିତ ରାଜ୍ୟର 20ଟା ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ହୀରାକୁଦ ଜଳଭଣ୍ଡାରନ ଆଜି 6ଟା ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ଆଜି ସକାଳ 6 ବଜେ ତକ୍ ଜଳଭଣ୍ଡାର ଜଳସ୍ତର 6.2 ଫୁଟ ରହିଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି। ଜୁହାର।